ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ତୁମ জীবন এই শরীর মন প্রাণ তুম পুণ্য পাদ তড়ি
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্ত শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বরଙ୍କ জীবনদায়ক বাক্য।
নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পিতাঙ্ক মধুর নামে মু ফাস্ট পূর্ণচন্দ্র আপনমানଙ୍କୁ এই কার্যক্রমে স্বাগত করুছি। সেই সর্বশক্তি পরমেশ্বর আপনমানଙ্କୁ আশীর্বাদ করন্তু। আপনকৰ সমস্ত প্রকার দুঃখ কষ্ট বাধা ক্লেশ ও রোগরু দূরেই রাখন্তু। বিশেষ ভাবরে করোনা ভাইরাস মহামারী পীড়িতরু আপনমানଙ୍କୁ দূরেই রাখন্তু। তাহাঙ্ক প্রেম, তাহাঙ্ক কৃপা, তাহাঙ্ক স্নেহ, তাহাঙ্ক করুণা সদা সর্বদা আপনଙ୍କ ঠାରେ সহ বর্তি রহো। প্রিয় শ্রোতা, আজির আলোচনা হচ্ছে করোনা ভাইরাস প্যান্ডেমিক প্রতি খ্রিশ্চান মানଙ୍କ প্রতিক্রিয়া ভাগ দুই। ভাগ এক গতকালি আমি আলোচনা করে সারিছু, তাহলে চলন্তু আজি ଏହାର ଶେଷ ଭାଗ ଭାଗ ଦୁଇ ଆଲୋଚନା କରିବା। ଏହି ବିଷୟରେ ପବିତ୍ର ଶାସ୍ତ୍ର ବାଇବଲ କ'ଣ କହେ ତାହା ବିଷୟରେ ଆମ୍ଭେମାନେ କିଛି ସମୟ ଧ୍ୟାନରେ ଲାଗିବା। ପ୍ରଥମ ଜିନିଷ ହେଉଛି ଆମେ ପ୍ରାର୍ଥନା କରିବା ଉଚିତ। ଫିଲିପିୟ 4:6-7 ଆମକୁ ନିର୍ଦ୍ଦେଶ ଦିଅନ୍ତି, ବିନା ମୂଲ୍ୟରେ ବ୍ୟସ୍ତ ହୁଅ କିନ୍ତୁ ପ୍ରାର୍ଥନା ଓ ନିବେଦନ ଦ୍ୱାରା ଧନ୍ୟବାଦ ସହିତ ତୁମର ଅନୁରୋଧ ଈଶ୍ୱରଙ୍କ ଜଣାନ୍ତୁ ଏବଂ ଈଶ୍ୱରଙ୍କ ଶାନ୍ତି ଯାହା ସମସ୍ତଙ୍କ ଠାରୁ ଅଧିକ ବୁଝିବା ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ତୁମର ହୃଦୟ ଏବଂ ମନକୁ ଜଗି ରହିବା। ସେଠାରେ ଆମେ ଶାନ୍ତି ପ୍ରତିଜ୍ଞା ଦେଇଥାଉ, ଯଦି ଆମେ କ'ଣ ବୁଝିବୁ ଧନ୍ୟବାଦ ଦେଇ ପ୍ରାର୍ଥନା କର। ଆମର ଅନୁରୋଧ ଈଶ୍ୱରଙ୍କୁ ଜଣାଇବାକୁ ଦିଅ, ତାଙ୍କ ଉପରେ ଆମର
ନିର୍ଭରଶୀଳତା ହେତୁ ଈଶ୍ୱରଙ୍କ ସହ କଥା ହୁଅ। ଯେତେବେଳେ ମଣ୍ଡଳୀ ତାଙ୍କୁ ପ୍ରାର୍ଥନା ଗୃହ ନେବାକୁ ଆହ୍ୱାନ ପରିତ୍ୟାଗ କରନ୍ତି, ସେତେବେଳେ ଈଶ୍ୱର ତାଙ୍କୁ ସେହି ସ୍ଥାନକୁ ଫେରାଇବା ପାଇଁ କିଛି ପଠାନ୍ତି। ପ୍ରାରମ୍ଭିକ ମଣ୍ଡଳୀ ଆମ ପାଇଁ ଏକ ଉଦାହରଣ ଅଟେ। ଯେତେବେଳେ ଅସୁବିଧା ଆସେ ସେମାନେ ପ୍ରାର୍ଥନା କଲେ। ଦାନିଏଲ ମଧ୍ୟ ଏହାର ଉଦାହରଣ ଦିଅନ୍ତି। ସେ ପ୍ରାର୍ଥନା କଲେ, ସେ ତାଙ୍କ ସାଙ୍ଗମାନଙ୍କୁ ତାଙ୍କ ସହିତ ପ୍ରାର୍ଥନା କରିବାକୁ ଡକାଇଲେ। ସେ ପ୍ରାର୍ଥନା କଲାବେଳେ ପରମେଶ୍ୱର ତାଙ୍କ ତରଫରୁ କାମ କଲେ। ମୁଁ ଆଶା କରେ ମାସ୍କ ପିନ୍ଧିବା ଏବଂ ହାତ ଧୋଇବା ଅପେକ୍ଷା ଆମେ ଅଧିକ କିଛି କରିପାରିବା। ମୁଁ ଆଶା କରେ ଯେ ଆମ ତାଙ୍କ ସମାଧାନ ପାଇଁ ପ୍ରଭୁଙ୍କୁ ଦେଖୁଛୁ, ତାଙ୍କ ମାର୍ଗଦର୍ଶନ ଏବଂ ଆମ ତରଫରୁ କାର୍ଯ୍ୟ କରିବାକୁ ଶକ୍ତି। ସେ ସୁସମାଚାର ଅଗ୍ରଗତି ପାଇଁ ଏହାକୁ ପରିବର୍ତ୍ତନ କରିପାରିବେ। ଦ୍ୱିତୀୟ, ଆମେ ତାଙ୍କ ମୁଖ ଖୋଜିବା ଉଚିତ। ଆମେ ପରମେଶ୍ୱରଙ୍କ ସହିତ ସଠିକ ସମ୍ପର୍କ ଖୋଜିବାକୁ ପଡ଼ିବ। ଏହା କେବଳ ନୁହେଁ ଯାହା ଆମେ କହିଥାଉ, ଆମେ ଯାହା ଚାହୁଁ ତାହା ତାଙ୍କୁ ଆମେ ମଧ୍ୟ ତାଙ୍କ ନିକଟକୁ ସମର୍ପଣ କରୁ ଏବଂ ତାଙ୍କ ଇଚ୍ଛା ଅନୁସରଣ କରୁ। 2016ରେ ଆମେ ଆମର ଧାର୍ମିକତା ସ୍ୱାଧୀନତା ବିରୁଦ୍ଧରେ ଆକ୍ରମଣର ସମ୍ମୁଖୀନ ହେଉଥିଲୁ। ଆଗ ଧାଡ଼ିରେ ପୋଷ୍ଟ ଅଫ୍ ତାମିଲ ଏବଂ ବହି ଲପି ପଡ଼ି ବଡ଼ ଖ୍ରୀଷ୍ଟିଆନ ସଂଗଠନ ଥିଲା, କିନ୍ତୁ ଆମ ମଧ୍ୟରୁ ଅଧିକାଂଶ ଅନୁଭବ କଲେ ଯେ ଏହା ପାଇବ ଯଦି କିଛି ନୁହେଁ ତେବେ ଆମକୁ ତଳକୁ ଜରୁରୀ ଭାବନା ସହିତ ଆମେ ପ୍ରାର୍ଥନା କଲୁ। ପ୍ରିୟସତା, ପ୍ରତ୍ୟେକ ରାଜ୍ୟ ରାଜଧାନୀର ପ୍ରାର୍ଥନା ସଭାଗୁଡ଼ିକର ନେତୃତ୍ୱ ନେଇଥିଲୁ। ଆମର ଈଶ୍ୱର ପ୍ରାର୍ଥନା ଶୁଣିଲେ, ଆମକୁ ସେହି ଅତ୍ୟାଚାରରୁ ମୁକ୍ତି ପ୍ରଦାନ କଲେ। ପ୍ରିୟସତା, ମୁଁ ବିଶ୍ୱାସ କରେ ଏହା ଏକ ପ୍ରତିକ୍ରିୟା। ମନୋରଞ୍ଜନ କରିବା ପରିବର୍ତ୍ତେ ପ୍ରାର୍ଥନା କରିବା ଆରମ୍ଭ କରିବା ପାଇଁ ଏକ ସୁଯୋଗ। ମୁଁ ବିଶ୍ୱାସ କରେ ରାଜନେତାଙ୍କ ଅପେକ୍ଷା ଚର୍ଚ୍ଚ କ'ଣ କରେ ତାହା ଉପରେ ଭବିଷ୍ୟତ ଅଧିକ ନିର୍ଭର କରେ। ଯେପରିକି ପ୍ରକାଶିତ 2:3ରେ ଯେପରି ଦୀପାବଳି ମଧ୍ୟରେ ବୁଲୁଛନ୍ତି, ଚର୍ଚ୍ଚର ସ୍ଥିତିର ମୂଲ୍ୟାଙ୍କ କରୁଛନ୍ତି ଏବଂ ଚର୍ଚ୍ଚ ଯାହା କରୁଛନ୍ତି ତାହା ଉପରେ ଆଧାର କରି ବିଚାର ଘୋଷଣା କରୁଅଛୁ। ପ୍ରିୟସତା, ପ୍ରାର୍ଥନା କରିବା ଏହା ଏକ ଉଚିତ ଏବଂ ଈଶ୍ୱରଙ୍କ ଖୋଜିବା ଏହା ହେଉଛି ଆମର କର୍ତ୍ତବ୍ୟ। ସେ ଆମ ଦେଶ, ଆମ ପ୍ରାର୍ଥନା, ଆମ ସବୁକିଛି ସେ ଶୁଣିବେ।
ଯଦି ଆମେ ଦ୍ୱିତୀୟ ବଂଶାବଳୀ 7:14 ପଢ଼ିବା, ସେଠି କହୁଛି, ଆପଣ ସେହି ବାକ୍ୟାଂଶକୁ ଲକ୍ଷ୍ୟ କରିଛନ୍ତି କି? ପ୍ରାର୍ଥନାରେ ଉତ୍ତର, ସେମାନଙ୍କ ପାପ କ୍ଷମା କରିବେ ଏବଂ ସେମାନଙ୍କ ଦେଶକୁ ସୁସ୍ଥ କରିବେ। ସେ ଅନ୍ୟାୟ ବିଚାରପତିଙ୍କ ଦେଶକୁ ସୁସ୍ଥ କରିପାରିବେ, ସେ ଅନ୍ୟାୟ ନିୟମର ଦେଶକୁ ସୁସ୍ଥ କରିପାରିବେ, ସେ ଆର୍ଥିକ ଜମିକୁ ସୁସ୍ଥ କରିପାରିବେ, ବିଶୃଙ୍ଖଳା ଏବଂ ସେ ଭାଇରସ୍ ଦେଶକୁ ସୁସ୍ଥ କରିପାରିବେ। ବିପଦ ହେଉଛି ଯେ ଆମେ କେବଳ ମାନବୀୟ ଆଖିରେ କରୋନା ଭାଇରସ୍ ଦେଖିଛୁ। ନିଶ୍ଚିତ ଭାବରେ ଏହି ରୋଗରେ ପୀଡ଼ିତମାନଙ୍କ ପ୍ରତି ଦୟା ଆମ ପ୍ରତିକ୍ରିୟାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ, କିନ୍ତୁ ଆମେ କେବଳ ମାନବୀୟ ଶବ୍ଦରେ ଚିନ୍ତା କରିବା ଉଚିତ ନୁହେଁ। ଆମେ ପରମେଶ୍ୱରଙ୍କୁ ଛବିରୁ ଛାଡ଼ିବା ଉଚିତ ନୁହେଁ। ବୋଧ ହୁଏ ପରମେଶ୍ୱର ଆମକୁ ଏହିପରି ସମୟ ପାଇଁ ରାଜ୍ୟକୁ ଆଣିଛନ୍ତି। ବୋଧ ହୁଏ ଏହି ବିଶ୍ୱବ୍ୟାପୀ ଜାଗ୍ରତ କଲ୍ ଏକ ଜୀବନବ୍ୟାପୀ ସୁଯୋଗ, ଓ ସେହି ଜନତା ତାଙ୍କ ଆଡ଼କୁ ଫେରିବେ ଏବଂ ଖୋଜିବେ। କେବଳ ସମୟକ ନୁହେଁ, ସାହାଯ୍ୟକର କିନ୍ତୁ ଆନନ୍ଦ ପରିତ୍ରାଣ। ଯଦି ଜଣେ ବ୍ୟକ୍ତି ସମଗ୍ର ଜଗତ ଲାଭ କରେ ଏବଂ ନିଜର ପ୍ରାଣ ହରାଏ ତେବେ ଏହାର କ'ଣ ଲାଭ ହେବ? ଏହିପରି Mark 8:33 ଯୀଶୁ ପ୍ରଭୁ କହିଥିଲେ। ଅନ୍ୟମାନଙ୍କ ଆରୋଗ୍ୟ ଏବଂ ପରିତ୍ରାଣ ଆଣିବା ପାଇଁ ଆମକୁ ପବିତ୍ରାତ୍ମାଙ୍କ ଦ୍ୱାରା ଶକ୍ତ କରାଯାଏ, ଯେପରି ଆମେ ପୀଡ଼ିତଙ୍କ କାର୍ଯ୍ୟରେ ପାଉଅଛୁ। 3, ଶେଷ ବର୍ଷର୍ତ୍ତ ହେଉଛି ଯେ ଆମେ ଆମର ଦୁଷ୍ଟ ମାର୍ଗରୁ ଫେରିବା। ତୁମର ଦୁଷ୍ଟ ପଥ ମୋ ଭଳି ସମାନ ହୋଇନପାରେ, କିନ୍ତୁ ସେମାନେ ସମସ୍ତେ ଈଶ୍ୱରଙ୍କ ଆଦେଶକୁ ବିଦାୟ ଯେତେବେଳେ ମିଶ୍ରରୁ ମହାମାରୀ ଆଘାତ କଲା ବା ମିଶ୍ର ଦେଶକୁ ସେହି ମହାମାରୀ ଆଘାତ କଲା, ସେ କେବଳ ଲୋକଙ୍କ ସହ ବ୍ୟବହାର କରୁନଥିଲେ, ସେ ମଧ୍ୟ ଥିଲେ ସେମାନଙ୍କ ଦେବତାମାନଙ୍କୁ ଆଘାତ କଲେ। ଏହା ସେମାନଙ୍କ ପ୍ରତିମା ଗୁଡ଼ିକର ଦୁର୍ବଳତା ଦର୍ଶାଇଲା। ଈଶ୍ୱର ବିଚାର କଲେ ମିଶ୍ର ଦେଶକୁ, ଆଉ ଈଶ୍ୱର ସେହି ମିଶ୍ର ଦେଶକୁ ନଷ୍ଟ କଲେ। ଯେତେବେଳେ ମୁଁ କରୋନା ଭାଇରସ୍ ସମ୍ବ୍ରାତିତ ପ୍ରଭାବ ଦେଖୁଛି, ଏହାର ଅର୍ଥନୀତି ଉପରେ ଏହାର ପ୍ରଭାବ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଦୁନିଆର ବାଣିଜ୍ୟର କେତେ ଅଂଶ ଲୋଭ ଦ୍ୱାରା ପରିଚାଳିତ ହୁଏ। ଲୋକମାନେ ସେମାନଙ୍କର ଅବସର ଖାତା ଏବଂ ସଞ୍ଚୟରେ କେତେ ଆତ୍ମବିଶ୍ୱାସ କରୁଛନ୍ତି। ଯଦି ସେହି ସବୁ ତଳେ ତଳ ଖସିଯାଏ ତେବେ ସେମାନେ କ'ଣ କରିବେ? ସେମାନେ ପ୍ରଭୁଙ୍କୁ ବିଶ୍ୱାସ କରିବେ ନା? ସେମାନେ 1-20 ମହଲା ଭିତରୁ ଡେଉଁ ଯିବେ। ପ୍ରିୟସତା, ବେଳେବେଳେ ପରମେଶ୍ୱର ଆମକୁ ଏମିତି ସ୍ଥାନକୁ ଫେରାଇ ଆଣିବା ବା ଆଣନ୍ତି ଯେଥିରେ ଆମେ ନିଶ୍ଚିତ ଭାବରେ ପରୀକ୍ଷା ହୋଇଥାଉ। ବେଳେବେଳେ ପରମେଶ୍ୱର ଆମକୁ କୁହନ୍ତି ଆମେ ଏହାକୁ ସହଜ ଉପାୟରେ କରିପାରିବା, କିମ୍ବା ଆମ୍ଭେ ଏହାକୁ କଠିନ ଉପାୟରେ କରିପାରିବା। ସେ ସର୍ବଦା ଚାହାନ୍ତି ଯେ ଆମେ ଏହାକୁ ସହଜ ଉପାୟରେ କରୁ। ଆମ୍ଭେମାନେ ଈଶ୍ୱରଙ୍କ ଲୋକ, ତାଙ୍କଠାରେ ଆମେ ରହିବା ଉଚିତ, ତାଙ୍କଠାରେ ଆମେ ପ୍ରାର୍ଥନା କରିବା ଉଚିତ। ବେଳେ ବେଳେ ଆମେ ଏହା କରୁନାହୁଁ, ମାତ୍ର ସଦାପ୍ରଭୁ କହନ୍ତି ତଥାପି ସେମାନେ ଅନୁତାପ କଲେ ନାହିଁ, ଈଶ୍ୱର ସେମାନଙ୍କୁ ଯାହା କହିଥିଲେ ତାହା ଶୁଣ ବୋଲି କହୁଛନ୍ତି। ଆମେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବା ଉଚିତ। ଯେତେବେଳେ ଆମେ ଆଲୋକରେ ବୁଲୁ, ଈଶ୍ୱରଙ୍କ ସୁରକ୍ଷା ଦ୍ୱାରା ଆମକୁ ଘେରି ରହିଥାଏ ଏବଂ ସେ ଆମର ମଙ୍ଗଳ ପାଇଁ ସମସ୍ତ ଜିନିଷ ଏକାଠି କାମ କରିବାକୁ ସକ୍ଷମ ଅଟନ୍ତି। ଯେକୌଣସି ପରିସ୍ଥିତି ହେଉ ଅବା ଯେକୌଣସି ପରିସ୍ଥିତି ଆମେ ସମ୍ମୁଖୀନ କରୁ ଅବା ଯେକୌଣସି ପରିସ୍ଥିତି ମୁକ୍ତ କରିବାକୁ ଏବଂ ଏହାକୁ ତାଙ୍କ ଉପଦେଶ ଆଡ଼କୁ ଫେରାଇବାକୁ ସକ୍ଷମ ଅଟନ୍ତି। ପ୍ରିୟ ଶ୍ରୋତା, ଯୋସେଫ ଭାଇମାନେ ତାଙ୍କ ପ୍ରତି ଏକ ଭୟଙ୍କର କାର୍ଯ୍ୟ କରିଥିଲେ। ସେମାନଙ୍କ କାର୍ଯ୍ୟ ପଛରେ ଉଦ୍ଦେଶ୍ୟ ମନ୍ଦ ଥିଲା। ଯୋସେଫ ଯେଉଁ ଯନ୍ତ୍ରଣା ଭୋଗିଥିଲେ ତାହା ପ୍ରକୃତ ଥିଲା, କିନ୍ତୁ ଈଶ୍ୱରଙ୍କ ବା ଈଶ୍ୱର ତାହା ମୁକ୍ତ କଲେ ଏବଂ ପରିତ୍ରାଣର ଉଦ୍ଦେଶ୍ୟଗୁଡ଼ିକ କାର୍ଯ୍ୟ କଲେ। ଶେଷରେ ଯୋସେଫ ନିଜ ଭାଇମାନଙ୍କୁ କହିଲେ ତୁମ୍ଭେ ମୋ ବିରୁଦ୍ଧରେ ମନ୍ଦ କଥା କହିଥିଲ, କିନ୍ତୁ ପରମେଶ୍ୱର ଏହା ଭଲ ପାଇ କରିଥିଲେ। ତାପରେ ଯୋସେଫ ଆହୁରି ମଧ୍ୟ କହିଛନ୍ତି ଆଜିର ଦିନ ଭଳି ଏହାକୁ ଆଣିବା ପାଇଁ ଅନେକ ଲୋକଙ୍କୁ ବଞ୍ଚାଇବା ପାଇଁ ସଦାପ୍ରଭୁ ପରମେଶ୍ୱର ମୋତେ ଏହି ଜାଗାକୁ ପଠାଇଛନ୍ତି। ଯାହା ହଜିଯାଇଛି ତାହା ବଞ୍ଚାଇବାକୁ ଈଶ୍ୱର ସର୍ବଦା ଚେଷ୍ଟା କରନ୍ତି। ଆମେ ନିଜକୁ ଏବଂ ଆମର ପ୍ରିୟଜନଙ୍କ ସୁରକ୍ଷା ପାଇଁ ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ଉଚିତ, କିନ୍ତୁ ହଜିଯାଇଥିବା ଲୋକମାନଙ୍କ ପରେ ପରମେଶ୍ୱରଙ୍କ ଦୟା ପାଇଁ ମଧ୍ୟ ପ୍ରାର୍ଥନା କରନ୍ତୁ। ସେ ଇଚ୍ଛା କରନ୍ତି ନାହିଁ ଯେ ସେମାନଙ୍କ ମଧ୍ୟରୁ କେହି ବିନଷ୍ଟ ହୁଅନ୍ତୁ। ଯଦି ଏକ ସଙ୍କଟ ଲୋକମାନଙ୍କୁ ଈଶ୍ୱରଙ୍କ ନିକଟକୁ ଯାଇ ଅନନ୍ତ ଜୀବନ ପ୍ରାପ୍ତ କରେ, ତେବେ ସେଥିରୁ ବହୁତ ଭଲ ଜିନିଷ ବାହାରି ଅଛି। ତାଙ୍କର ଦୟା, ସୁରକ୍ଷା ଏବଂ ଆରୋଗ୍ୟ ପାଇଁ ଆମେ ପ୍ରଭୁଙ୍କୁ ଖୋଜୁ। ସେହି ସମୟରେ ଆମେ ଜାଣୁ ସମସ୍ତଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସେହି ବ୍ୟକ୍ତି ଅନନ୍ତକାଳ ବିତାଇବା। ମୁଁ ପଢ଼ିବାକୁ ଉତ୍ସାହିତ ହୋଇଥିଲି ଯେ ୱୁହାନ ଚାଇନାରେ ଖ୍ରୀଷ୍ଟିଆନମାନେ କିପରି ରାସ୍ତାରେ ଖ୍ରୀଷ୍ଟଙ୍କୁ ଘୋଷଣା କରିବାକୁ ଯାଇଥିଲେ। ଯେତେବେଳେ ଅନ୍ୟ ସମସ୍ତେ ଶିକାର କରୁଥିଲେ ଏବଂ ବାହାରକୁ ଯିବାକୁ ଭୟ କରୁଥିଲେ, ସେମାନେ ଆମ ପାଇଁ ଏକ ଉଦାହରଣ। ମୁଁ ସେଠାରେ ପ୍ରାଣର ବହୁତ ଅମଳ ପାଇଁ ପ୍ରାର୍ଥନା କରୁଛି। ଅନେକ ସମୟରେ ଅସୁବିଧା ସମୟରେ ଲୋକମାନେ ଈଶ୍ୱରଙ୍କ ବିଷୟରେ ଶୁଣିବାକୁ ଅଧିକ ଖୋଲା ହୁଅନ୍ତି। ଯେତେବେଳେ ସେହି ସୁଯୋଗଟିକୁ ଆମ ପାଖକୁ ଆସେ, ଆମେ ଈଶ୍ୱରଙ୍କ ଅନୁଗ୍ରହରେ ଆମର ନିଜତ୍ୱ ସୁରକ୍ଷାକୁ ଅଲଗା କରି ହଜିଯାଇଥିବା ଲୋକମାନଙ୍କୁ ସୁସମାଚାର ପ୍ରଚାର କରିବା ଉଚିତ। ଯେତେବେଳେ ଆମେ ଈଶ୍ୱରଙ୍କ ଇଚ୍ଛାର କେନ୍ଦ୍ରରେ ଥାଉ, ଭୟ କରିବାର କିଛି ନାହିଁ। ଯଦି ତୁମ୍ଭେ ମୃତ୍ୟୁ ବା ଯେକୌଣସି ମାରାତ୍ମକ ଜିନିଷ ପିଅ, ତେବେ ଏକ ତୁମର କୌଣସି କ୍ଷତି କରିବ ନାହିଁ। ସେହି ପ୍ରତିଜ୍ଞା ସୁସମାଚାର ପ୍ରସଙ୍ଗରେ ଦିଆଯାଇଅଛି। ପାଉଲ ଈଶ୍ୱରଙ୍କ ଠାରେ ଏକ ମିଶନରେ ଥିଲେ, ଯେତେବେଳେ ତାଙ୍କୁ ଏକ ମାରାତ୍ମକ ସାପ କାମୁଡ଼ି ଦେଇଥିଲା, ସେ ଏହାକୁ ନିଆଁରେ ଫିଙ୍ଗିଦେଲେ ଏବଂ ଏଥିରେ କୌଣସି କ୍ଷତି ହୋଇନଥିଲା। ପ୍ରିୟ ଶ୍ରୋତା, ସେ ନିଶ୍ଚିତ ଭାବରେ ତୁମକୁ ପକ୍ଷୀମାନଙ୍କ ଫାନ୍ଦରୁ ଓ ବିପଦଜନକ ମହାମାରୀରୁ ଉଦ୍ଧାର କରିବେ। ସେ ତୁମ୍ଭର ପଶୁ ସହିତ ଆଚ୍ଛାଦନ କରିବେ ଏବଂ ତାଙ୍କର ପକ୍ଷ ତଳେ ଆପଣ ଆଶ୍ରୟ ନେବେ। ତାଙ୍କର ସତ୍ୟତା ଆପଣଙ୍କର ଠାରେ ଢାଲ ଏବଂ ବାଲକ ହେବ। ଆପଣ ରହିବେ ନାହିଁ ରାତିରେ ଆତଙ୍କ, କିମ୍ବା ଦିନରେ ବଳୁଥିବା ତୀର, କିମ୍ବା ଅନ୍ଧକାରରେ ବଳୁଥିବା ମହାମାରୀ, କିମ୍ବା ମଧ୍ୟାହ୍ନରେ ବିନାଶ କରୁଥିବା ଭୟ ବିଷୟରେ ଭୟ କର ନାହିଁ। ମାତ୍ର ତୁମ୍ଭେ ତାହାଙ୍କ ଆଖିରେ ଦେଖିବ ଓ ଦୁଷ୍ଟମାନଙ୍କ ପୁରସ୍କାର ଦେଖିବ, କାରଣ ତୁମ୍ଭେ ମୋର ପ୍ରଭୁ, ସର୍ବ ପରିସ୍ଥିତି ତୁମର ବାସସ୍ଥାନ କରିଅଛ। ତୁମ୍ଭକୁ କୌଣସି ମନ୍ଦତା ଘଟିବ ନାହିଁ, କିମ୍ବା ଆପଣଙ୍କ ବାସସ୍ଥାନ ନିକଟରେ କୌଣସି ମହାମାରୀ ଆସିବ ନାହିଁ, କାରଣ ସେ ତୁମ୍ଭର ଦୂତମାନଙ୍କୁ ତୁମ୍ଭ ଉପରେ ଦାୟିତ୍ୱ ଦେବେ। ଯଦି ଆମେ ସେହି ସୁରକ୍ଷା ପାଇଁ ତାଙ୍କ ଆଡ଼କୁ ଚାହିଁବୁ ତେବେ ସେ ଆମକୁ ରକ୍ଷା କରିବାରେ ସକ୍ଷମ ଅଟନ୍ତି। ପ୍ରିୟ ଶ୍ରୋତା, ମିଶ୍ର ଦେଶରେ ଈଶ୍ୱର ପ୍ରଥମ ତିନୋଟି ମହାମାରୀ ବ୍ୟବହାର କରି ତାଙ୍କ ଲୋକମାନଙ୍କ ମଧ୍ୟରେ କାର୍ଯ୍ୟ କରିବା ସହିତ ମିଶ୍ର ବିଚାର ମଧ୍ୟ କଲେ, କିନ୍ତୁ ଯେତେବେଳେ ସେହି କାର୍ଯ୍ୟଟି ସମାପ୍ତ ହେଲା ସେତେବେଳେ ସେ ନିଜ ଲୋକ ଏବଂ ମିଶ୍ରୀୟମାନଙ୍କ ମଧ୍ୟରେ ପ୍ରଭେଦ କଲେ। ସେ ନିଜ ଲୋକମାନଙ୍କୁ ବିନାଶକରୁ ରକ୍ଷା କଲେ, ବିନାଶରୁ ରକ୍ଷା କଲେ। ମିଶ୍ରୀୟମାନଙ୍କ ପାଇଁ ସେହି ମହାମାରୀ ଗୁଡ଼ିକ ବିନାଶ ଅର୍ଥ ଥିଲା। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ସେମାନେ ସେମାନଙ୍କ ମୁକ୍ତ ପାଇଲେ। ଶେଷ ମହାମାରୀ ମୁକ୍ତ କାରଣ ହେଲା ଦ୍ୱାରରେ ଥିବା ରକ୍ତ। ଦ୍ୱାରରେ ଥିବା ରକ୍ତ ବିଶ୍ୱାସୀମାନଙ୍କ ହୃଦୟରେ ଖ୍ରୀଷ୍ଟଙ୍କ ଏକ ପ୍ରକାର ରକ୍ତ ପ୍ରୟୋଗ କରାଯାଇଥିଲା। ଯେତେବେଳେ ଈଶ୍ୱରଙ୍କ ରକ୍ତ ଦେଖିଲେ ସେ ଏକ ସୁରକ୍ଷା ଭାବରେ ନିଜ ଲୋକମାନଙ୍କ ଉପରେ ଅତିକ୍ରମ କଲେ ଏବଂ ସେମାନଙ୍କ କୌଣସି କ୍ଷତି ହେଲା ନାହିଁ। କେତେକ ଥର ଉପରେ ଆଉ କେତେକ ଘୋଡ଼ା ଉପରେ ବିଶ୍ୱାସ କରନ୍ତି, କିନ୍ତୁ ଆମ୍ଭେମାନେ ପ୍ରଭୁଙ୍କ ନାମରେ ସ୍ମରଣ କରି ତାହାଙ୍କ ନାମରେ ବିଶ୍ୱାସ କରୁ। ଏହିପରି ଗୀତ ସଂହିତା 20:7 ଗୀତ ଲେଖକ କହନ୍ତି, ନିଶ୍ଚିତ କର ଯେ ଖ୍ରୀଷ୍ଟଙ୍କ ରକ୍ତ ଆପଣଙ୍କ ହୃଦୟରେ ପ୍ରୟୋଗ କରି ହୋଇଛି। ନିଶ୍ଚିତ କର ଯେ ତୁମ୍ଭେ ତାଙ୍କ ଜୀବନକୁ ତାଙ୍କ ନିକଟରେ ସମର୍ପଣ କରିଛ। ନିଶ୍ଚିତ କରନ୍ତୁ ଯେ ଆପଣ ଆଲୋକରେ ବୁଲୁଛନ୍ତି। ତାପରେ ତୁମ ଉପରେ ନଜର ରଖିବା ପାଇଁ ଏବଂ ତାଙ୍କ ଆତ୍ମା ଦ୍ୱାରା ଅନ୍ୟମାନଙ୍କୁ ଶାନ୍ତି ଏବଂ ଆରୋଗ୍ୟ କରିବା ପାଇଁ ତାଙ୍କ ଶକ୍ତର ପ୍ରୟୋଗ କର। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଯିଏକି ଆମମାନଙ୍କୁ ଏତେ ପ୍ରେମ କଲେ ସେ କେବେ ହେଲେ ଆମମାନଙ୍କୁ ଛାଡ଼ିବେ ନାହିଁ। ଏହି ମହାମାରୀରେ ସେ ସଦାସର୍ବଦା ତାହାଙ୍କ ଦାୟିତ୍ୱଦୂତମାନଙ୍କୁ ଆମ ପାଖକୁ ପଠାନ୍ତି। ପ୍ରିୟ ଶ୍ରୋତା, ଆମେ ସମସ୍ତେ ବର୍ତ୍ତମାନ ଏହି ଦୁନିଆରେ ବାସ କରୁଅଛୁ। ଏହି ମହାମାରୀ ବେଳେବେଳେ ଆମ ଆତ୍ମାରେ, ଆମ ଜୀବନରେ, ଆମ ଘରେ, ଆମ ପଡ଼ୋଶୀ ପାଖରେ ସମସ୍ତଙ୍କଠାରେ ଭୟଭୀତ କରାଇଅଛି। ଏକ ଖ୍ରୀଷ୍ଟିଆନ ସ୍ୱରୂପେ ଯାହାଙ୍କ ନାମରେ ଆମେ ବିଶ୍ୱାସ କରୁ, ସେହି ପ୍ରଭୁ ଯୀଶୁଙ୍କ ନାମରେ ଯଦି ଆମେ ତାହାଙ୍କ ଠାରେ ଏହି ସତ୍ୟଟା ପ୍ରଚାର କରିବା, ଏହି ସମୟରେ ସେମାନେ ବିଶ୍ୱାସ କରିବେ। ଈଶ୍ୱରଙ୍କ ବହୁମୂଲ୍ୟ ରକ୍ତ ହିଁ ସବୁକିଛି ରୋଗରୁ ସୁରକ୍ଷାରେ ରଖିପାରିବ। ପ୍ରିୟ ଶ୍ରୋତା, ଚାଲନ୍ତୁ ତାହାଙ୍କ ନାମରେ ଆମେ ବିଶ୍ୱାସ କରିବା, ତାଙ୍କଠାରେ ଆମେ ନିଜକୁ ସମର୍ପଣ କରିବା, ତାହାଙ୍କଠାରେ ଆମ ସାରା ପରିବାରଙ୍କୁ ସମର୍ପଣ କରିବା, ସାରା ସମଗ୍ର ପୃଥିବୀକୁ ସମର୍ପଣ କରିବା। ଯେତେ ଲୋକ ବର୍ତ୍ତମାନ ଏହି କରୋନା ଭାଇରସ୍ ମହାମାରୀରେ ପୀଡ଼ିତ ହୋଇଛନ୍ତି, ପ୍ରିୟ ଶ୍ରୋତା, ଚାଲନ୍ତୁ ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ଯେହେତୁ ପ୍ରଭୁ ଯୀଶୁ ସମସ୍ତଙ୍କ ପାଇଁ ଆପଣା ଜୀବନ ସେହି କୃଷରେ ଦେଲେ, ସେହି କୃଷରେ କହିଲେ, ପ୍ରଭୁ ଏମାନଙ୍କୁ ଯାହା କରୁଛନ୍ତି ଏମାନେ ଜାଣିନାହାନ୍ତି, ଦୟାକରି ସେମାନଙ୍କ ପାପ କ୍ଷମା କର। ପ୍ରିୟ ଶ୍ରୋତା, ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ ଖ୍ରୀଷ୍ଟଙ୍କ ବିଷୟରେ ସାକ୍ଷାତ କରିବା ପାଇଁ। କ'ଣ ଏହି ସୁଯୋଗ ଆପଣ ପ୍ରୟୋଗ କରିବା ପାଇଁ ଚେଷ୍ଟା କରୁଛନ୍ତି କି? ଯୀଶୁ ଖ୍ରୀଷ୍ଟ ଜଗତକୁ ଏତେ ପ୍ରେମ କଲେ, ସେ ସମସ୍ତଙ୍କ ପାଇଁ ଆପଣା ଜୀବନ ଦାନ ଦେଲେ, ଆଉ ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ କେବେ ହେଲେ ବିନଷ୍ଟ ହେବେ ନାହିଁ। ପ୍ରିୟ ଶ୍ରୋତା, ଆମେ ଚାହୁଁ କି ସମସ୍ତ ସମଗ୍ର ପୃଥିବୀ ଈଶ୍ୱରଙ୍କଠାରେ ବିଶ୍ୱାସ କରୁ, ସମଗ୍ର ପୃଥିବୀ ସେହି ଈଶ୍ୱରଙ୍କ ରାଜ୍ୟରେ ବାସ କରୁ, ସମଗ୍ର ପୃଥିବୀ ଲୋକ ଈଶ୍ୱରଙ୍କ ଲୋକ ହୁଅନ୍ତୁ, ଏହା ଆମର ଆଶା। ଏହି ଆଶାକୁ ଏକ ଖ୍ରୀଷ୍ଟିଆନ ସ୍ୱରୂପେ ଆମର କର୍ତ୍ତବ୍ୟ ତାହାଙ୍କ ବିଷୟରେ ଆମେ ସାକ୍ଷାତ କରିବା, ଏହି ଶାନ୍ତିର ବାର୍ତ୍ତା ସେମାନଙ୍କୁ ଦେବା, ଏହି ଦୁଃଖ ସମୟରେ ସେମାନଙ୍କ ମନରେ, ସେମାନଙ୍କ ଆତ୍ମାରେ ଆଧ୍ୟାତ୍ମିକ ଖାଦ୍ୟରେ ପରିପୂର୍ଣ୍ଣ କରିବା, ଏହା ହେଉଛି ଆମର କର୍ତ୍ତବ୍ୟ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ନିଜକୁ ସମର୍ପଣ କରି ସେହି ସଦାପ୍ରଭୁଙ୍କ ନାମରେ ଏକ ପ୍ରାର୍ଥନା କରିବା, ଯେପରି ତାଙ୍କ ସାହାଯ୍ୟ ଦ୍ୱାରା ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା, ଅନ୍ୟମାନଙ୍କୁ ସେହି ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କହିପାରିବା, ଯେପରି ସେମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କରି ଆନନ୍ଦ ଜୀବନ ପ୍ରାପ୍ତ ହୋଇପାରିବେ। ତାହେଲେ ଚାଲନ୍ତୁ ଆମେ ସେହି ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ସାଧୁଙ୍କ ଦ୍ୱାରା, ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣାଇଲ। ଆମର କର୍ତ୍ତବ୍ୟ ହେଉଛି ତୁମ ସେହି ବାକ୍ୟକୁ କହିବା ପାଇଁ। ବର୍ତ୍ତମାନ ଯେଉଁ ସମୟରେ ବର୍ତ୍ତମାନ ଆମେ ବଞ୍ଚୁଅଛୁ, ଯେଉଁ କରୋନା ଭାଇରସ୍ ମହାମାରୀ ଲୋକମାନଙ୍କୁ ପୀଡ଼ିତ କରିଅଛି, ହେ ପ୍ରଭୁ ତୁମଠାରେ ଆମେ ପ୍ରାର୍ଥନା କରୁଅଛୁ, ଦୟାକରି ସେମାନଙ୍କୁ ସ୍ୱସ୍ଥ କର, ସେମାନଙ୍କୁ ସବୁ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶରୁ ଦୂରେଇ ରଖ, ଶତ୍ରୁ ଶୈତାନ ହସ୍ତରୁ ଦୂରେଇ ରଖ, ବିଶେଷ ରୂପରେ ଏହି କରୋନା ଭାଇରସ୍ ମହାମାରୀରୁ ସେମାନଙ୍କୁ ସୁରକ୍ଷା କର। हे प्रभु आमको बुद्धि ज्ञान शक्ति परिपूर्ण कर आशेष जेबे तुम्हें तुम से ही साधु मान संग्रह निम्ते तुम से ही सहस्रदूत पृथ्वी को आसवे से स्मरण कर बोली त्राणकर्ता प्रभु जीशु मधुरमय नाम छोट भिक्षा मांगुचे शनि ग्रहण कर आमेन।
শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। Adventist Media Center India স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।